ಆಕಾಶವಾಣಿ. ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା. କେରଳ ସାକ୍ଷରତା, ଶିକ୍ଷା ଏବଂ ଜ୍ଞାନର ଶକ୍ତି ଯୋଗୁଁ ଅଗ୍ରଣୀ ରାଜ୍ୟ ହୋଇପାରିଛି ବୋଲି କହିଲେ ରାଷ୍ଟ୍ରପତି. ସପ୍ତଦଶ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର. ଅପରେସନ୍ ସିନ୍ଦୁର ହେଉଛି ଭାରତର ଇଚ୍ଛାଶକ୍ତି ଏବଂ ସାମର୍ଥ୍ୟର ପ୍ରତୀକ ବୋଲି ନୌ କମାଣ୍ଡର ସମ୍ମିଳନୀରେ କହିଲେ ପ୍ରତିରକ୍ଷା ମନ୍ତ୍ରୀ. ଭାରତ ଓ ଜର୍ମାନୀ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ନେଇ ଜର୍ମାନ ଅର୍ଥନୈତିକ ବ୍ୟାପାର ମନ୍ତ୍ରୀଙ୍କ ସହ ଆଲୋଚନା କଲେ ବାଣିଜ୍ୟ ମନ୍ତ୍ରୀ. ଏବଂ ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ କ୍ରିକେଟ୍ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି କେରଳ ସାକ୍ଷରତା, ଶିକ୍ଷା ଏବଂ ଜ୍ଞାନର ଶକ୍ତି ଯୋଗୁଁ ମାନବ ବିକାଶ କ୍ଷେତ୍ରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି. କେରଳର ପାଲାସ୍ଥିତ ସେଣ୍ଟ ଥୋମାସ କଲେଜର ପ୍ଲାଟିନମ୍ ଜୁବୁଲି ସମାରୋହରେ ଆଜି ଯୋଗଦେଇ ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଚଳିତ ଶତାବ୍ଦୀ ହେଉଛି ଜ୍ଞାନର ଶତାବ୍ଦୀ। ଜ୍ଞାନ ସମାଜକୁ ବିକାଶ ଦିଗରେ ଆଗେଇ ନେଇଥାଏ ଏବଂ ଆତ୍ମନିର୍ଭର କରାଇଥାଏ। ରାଷ୍ଟ୍ରପତି ମୁର୍ମୁ ପୂର୍ବତନ ରାଷ୍ଟ୍ରପତି କେଆର୍ ନାରାୟଣଙ୍କ ଜୀବନଯାତ୍ରାର ସ୍କୃତିଚାରଣ କରି କହିଥିଲେ ସାଧାରଣ ପରିବାରରୁ ଜୀବନଯାତ୍ରା ଆରମ୍ଭ କରି ସେ ଉଚ୍ଚ ଶିଖରରେ ପହଞ୍ଚପାରିଥିଲେ। ସେଣ୍ଟ ଥୋମାସ କଲେଜ ନୀତିଶିକ୍ଷା ଏବଂ ବୁଦ୍ଧିମତା ଏବଂ ପ୍ରଜ୍ଞାନ ଗନ୍ତାଘର ବୋଲି ସେ କହିବା ସହ ଏହାର ବିକାଶ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। କେରଳର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର, କେନ୍ଦ୍ରମନ୍ତ୍ରୀ ଜର୍ଜ କୁରିଆନ୍ ଏବଂ କେରଳ ମନ୍ତ୍ରୀ ଭିଏନ୍ ଭାସବନ୍ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ରାଷ୍ଟ୍ରପତି ଆସନ୍ତାକାଲି ନୂଆଦିଲ୍ଲୀକୁ ପ୍ରତ୍ୟାବର୍ତ୍ତନ କରିବା ପୂର୍ବରୁ ଏର୍ଣ୍ଣାକୁଲମ୍ଠାରେ ସେଣ୍ଟ ଥେରାସସ୍ କଲେଜର ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଦେଶର 40 ସ୍ଥାନରେ ଆସନ୍ତାକାଲି ସପ୍ତଦଶ ରୋଜଗାର ମେଳା ଅନୁଷ୍ଠିତ ହେବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ତାମିଲନାଡୁରେ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଏଲ୍ ମୁରୁଗାନ, ଚେନ୍ନାଇଠାରେ ଆୟୁଷ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବ ମଦୁରାଇଠାରେ, ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ ତିରୁଚିରାପଲ୍ଲୀଠାରେ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସ 26 ତାରିଖରେ ହେବାକୁ ଥିବା 22ତମ ଏସିଆନ୍ ଭାରତ ସମ୍ମିଳନୀରେ ଆଭାସୀ ମାଧ୍ୟମରେ ଯୋଗଦେବେ। ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ୍ଙ୍କ ନିମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି କହିଛନ୍ତି ମାଲେସିଆର ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମ୍ଙ୍କୁ ଏସିଆନ୍ ଚାମ୍ପିୟନ୍ସିପ୍ ମାଲେସିଆ ଅଧ୍ୟକ୍ଷତା କରୁଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଆଗାମୀ ସମ୍ମିଳନୀର ସଫଳତା ପାଇଁ ତାଙ୍କୁ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି। ଏସିଆନ୍ ଭାରତ ରଣନୀତିକ ଭାଗିଦାରିତା ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲାଗି ଦ୍ୱିପକ୍ଷୀୟ ପ୍ରତିବଦ୍ଧତାକୁ ମଧ୍ୟ ଶ୍ରୀ ମୋଦି ସୁନିଶ୍ଚିତ କରିଛନ୍ତି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଏସୀୟ ନେତାମାନେ ମିଳିତ ଭାବେ ଏସିଆନ୍ ଭାରତ ସମ୍ମିଳନୀର ବିକାଶ ସମ୍ପର୍କରେ ମିଳିତ ଭାବେ ସମୀକ୍ଷା କରିବେ ଏବଂ ବ୍ୟାପକ ରଣନୀତିକ ଭାଗିଦାରୀ ସମ୍ପର୍କକୁ ସୁଦୃଢ଼ କରିବା ଲାଗି ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିବେ। ଭାରତର ଇଷ୍ଟ ପଲିସି ଏବଂ ଭାରତ ପ୍ରଶାନ୍ତ ମହାସାଗରୀୟ ଦୃଷ୍ଟିକୋଣକୁ ପ୍ରତିଫଳିତ କରିବା ଲାଗି ଏସିଆନ୍ ସମ୍ମିଳନୀ ହେଉଛି ଆଲୋଚନାର ପ୍ରମୁଖ ସ୍ତମ୍ଭ ହେବ ବୋଲି କୁହାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଚଳିତ ମାସ 27 ତାରିଖରେ କ୍ୱାଲାଲମ୍ପୁରଠାରେ ହେବାକୁ ଥିବା ବିଂଶତମ ଇଷ୍ଟ ଏସିଆ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିନିଧିତ୍ୱ କରିବେ। ଏହି ଇଷ୍ଟ ଏସିଆ ସମ୍ମିଳନୀ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ବଜାୟ ରଖିବା ଲାଗି ସୁଯୋଗ ସୃଷ୍ଟି କରିବ। ଉଭୟ ଆଞ୍ଚଳିକ ଏବଂ ଆନ୍ତର୍ଜାତିକ ସ୍ତରରେ ବିକାଶ ଲାଗି ମତ ବିନିମୟ ସୃଷ୍ଟି କରିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେରା ବୁଥ୍ ସବ୍ସେ ମଜବୁତ୍ କାର୍ଯ୍ୟକ୍ରମ ଅଧୀନରେ ଆଜି ଆଭାସୀ ମାଧ୍ୟମରେ ବିଜେପି ଏନ୍ଡିଏ କର୍ମୀମାନଙ୍କ ସହ ମତ ବିନିମୟ କରିଛନ୍ତି। ପୂର୍ବରୁ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ମୋଦି ବିହାର ବିଧାନସଭା ନିର୍ବାଚନରେ ବିଜେପି ଏନ୍ଡିଏର ବିଜୟକୁ ସୁନିଶ୍ଚିତ କରିବା ନିମନ୍ତେ ଉତ୍ସର୍ଗୀକୃତ ମନୋଭାବ ସହ କାର୍ଯ୍ୟ କରିବା ଲାଗି କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ସଂଗଠନର ପ୍ରତ୍ୟେକ ସ୍ତରରେ ଏବଂ ଜନସାଧାରଣଙ୍କ ନିକଟରେ ପହଞ୍ଚବା ଲାଗି କର୍ମୀମାନଙ୍କର ଅଂଶଗ୍ରହଣ ଏନ୍ଡିଏର ସର୍ବୋଚ୍ଚ ଶକ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଅପରେସନ୍ ସିନ୍ଦୁର ହେଉଛି ଭାରତର ଇଚ୍ଛାଶକ୍ତି ଏବଂ ସାମର୍ଥ୍ୟର ପ୍ରତୀକ। ପ୍ରତ୍ୟେକ ଆହ୍ୱାନର ମୁକାବିଲା ଲାଗି ଭାରତ ସର୍ବଦା ପ୍ରସ୍ତୁତ ହୋଇ ରହିଛି ବୋଲି ଏହା ସମଗ୍ର ବିଶ୍ୱକୁ ବାର୍ତ୍ତା ପ୍ରଦାନ କରିଛି। ନୂଆଦିଲ୍ଲୀଠାରେ ଆଜି ନୌ କମାଣ୍ଡରମାନଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରି ମନ୍ତ୍ରୀ ଶ୍ରୀ ସିଂ ଭାରତୀୟ ନୌବାହିନୀର କର୍ମକର୍ତ୍ତାମାନଙ୍କର ପ୍ରଶଂସା କରିଛନ୍ତି। ପାକିସ୍ତାନର ନୌଯବାନମାନଙ୍କୁ ତାଙ୍କ ସୀମାନ୍ତ ମଧ୍ୟରେ ସୀମିତ ରଖିବା ଲାଗି ଭାରତୀୟ ନୌଯବାନମାନଙ୍କର ପ୍ରତିରୋଧ କ୍ଷମତାକୁ ସେ ଭୂୟସୀ ପ୍ରଶଂସା କରିଛନ୍ତି। ଶ୍ରୀ ସିଂ କହିଛନ୍ତି ସମଗ୍ର ବିଶ୍ୱ ଭାରତର ଯୁଦ୍ଧ ପ୍ରସ୍ତୁତି ପେଶାଗତ ସାମର୍ଥ୍ୟ ଏବଂ ନୌବାହିନୀର କ୍ଷମତାକୁ ଉପଲବ୍ଧି କରିପାରିଛି। ଭାରତର ସାମୁଦ୍ରିକ ଅଞ୍ଚଳରେ ନୌଯବାନମାନଙ୍କର ଉପସ୍ଥିତି ବନ୍ଧୁ ରାଷ୍ଟ୍ରମାନଙ୍କ ପାଇଁ ଆରାମଦାୟକ ପରିବେଶ ସୃଷ୍ଟି କରୁଥିବା ବେଳେ ଅସ୍ଥିରତା ସୃଷ୍ଟିକାରୀ ରାଷ୍ଟ୍ରମାନଙ୍କ ପାଇଁ ନକାରାତ୍ମକ ପରିସ୍ଥିତି ସୃଷ୍ଟି କରିଛି। ରେଳ ଯାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାର ସୁବିଧା ସୁନିଶ୍ଚିତ କରିବା ନିମନ୍ତେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନୂଆଦିଲ୍ଲୀର ରେଳଭବନଠାରେ ଥିବା ୱାର୍ ରୁମ୍ରୁ ପାର୍ବଣ ଋତୁରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ସ୍ଥିତିର ସମୀକ୍ଷା କରିଛନ୍ତି। ସେ ଛଟ୍ ପୂଜାର ଅବ୍ୟବହତ ପୂର୍ବରୁ ରେଳବାଇ ପକ୍ଷରୁ ନିଆଯାଇଥିବା ସମସ୍ତ ପ୍ରକାର ରେଳ ବନ୍ଦୋବସ୍ତ ସମ୍ପର୍କରେ ଅଧିକାରୀମାନଙ୍କ ସହ ମତ ବିନିମୟ କରିଛନ୍ତି। ରେଳ ଷ୍ଟେସନ୍ଠାରେ ପାର୍ବଣ ସମୟରେ ହେଉଥିବା ଭିଡ଼କୁ ପରିଚାଳନା ଏବଂ ଅନୁଧ୍ୟାନ କରିବା ଲାଗି ୱାର୍ ରୁମ୍ ସ୍ଥାପନ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି ସମଗ୍ର ଦେଶରେ ୱାର୍ ରୁମ୍ର ତିନିସ୍ତରୀୟ ବ୍ୟବସ୍ଥା ଗ୍ରହଣ କରାଯାଇଛି, ଗୋଟିଏ ଡିଭିଜନ ସ୍ତରୀୟ, ଅନ୍ୟଟି ଜୋନାଲ ସ୍ତରୀୟ ଏବଂ ଆଉ ଗୋଟିଏ ରେଳବାଇ ବୋର୍ଡ ସ୍ତରୀୟ ବୋଲି ସୂଚନା ଦିଆଯାଇଛି। ସେ କହିଛନ୍ତି ରେଳବାଇ ବୋର୍ଡରେ ଉଭୟ ଡିଭିଜନ ଏବଂ ଜୋନାଲ କର୍ମକର୍ତ୍ତା ଦଳ ସମନ୍ୱୟ ସ୍ଥାପନ କରି କାର୍ଯ୍ୟ କରିବେ। ପ୍ରତ୍ୟେକ ବୃହତ୍ ରେଳ ଷ୍ଟେସନ୍ଗୁଡ଼ିକରେ ମିନି କଣ୍ଟ୍ରୋଲ ରୁମ୍ ସ୍ଥାପନ କରାଯାଇଥିବା ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ସମସ୍ତ ରେଳ ଷ୍ଟେସନ୍ ମଧ୍ୟରେ ସମନ୍ୱୟ ସ୍ଥାପନ କରାଯାଇ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ ବୋଲି ସେ କହିଛନ୍ତି। ଆସନ୍ତା ଚାରିଦିନ ମଧ୍ୟରେ ନିୟମିତ ଟ୍ରେନ୍ ଚଳାଚଳ ବ୍ୟବସ୍ଥା ସହ ଅତିରିକ୍ତ 1500 ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବ। ପ୍ରତ୍ୟେକ ଦିନ ହାରାହାରି 300ଟି ସ୍ୱତନ୍ତ୍ର ଟ୍ରେନ୍ ଚାଲିବ ବୋଲି ସେ କହିଛନ୍ତି। ସମଗ୍ର ଦେଶରେ ଗତ 61 ଦିନ ମଧ୍ୟରେ ଚଳିତ ମାସ 1 ତାରିଖରୁ ଆସନ୍ତା ମାସ 30 ତାରିଖ ପର୍ଯ୍ୟନ୍ତ 12,000ରୁ ଉର୍ଦ୍ଧ୍ୱ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳର ବ୍ୟବସ୍ଥା କରାଯାଇଥିବା ମନ୍ତ୍ରୀ ଶ୍ରୀ ବୈଷ୍ଣବ ସୂଚନା ଦେଇଛନ୍ତି। ଜର୍ମାନ ଗସ୍ତରେ ଥିବା ବାଣିଜ୍ୟ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ ଆଜି ବର୍ଲିନ୍ଠାରେ ସେଠାକାର ଅର୍ଥନୈତିକ ବ୍ୟାପାର ଏବଂ ଶକ୍ତିମନ୍ତ୍ରୀ କ୍ୟାଥେରିନା ରିଜେଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଗୋଏଲ କହିଛନ୍ତି ବାଣିଜ୍ୟ ଏବଂ ପୁଞ୍ଜିନିବେଶ ଦିଗରେ ଭାରତ ଓ ଜର୍ମାନୀ ମଧ୍ୟରେ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଉଭୟ ପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଛି। ସେହିପରି ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା ଏବଂ ସବୁଜ ଶକ୍ତି କ୍ଷେତ୍ରରେ ଶିଳ୍ପ ଏବଂ ପ୍ରଯୁକ୍ତିବିଦ୍ୟା ଭାଗିଦାରିତା ସମ୍ପର୍କ ନେଇ ମିଳିତ ଆଲୋଚନା ହୋଇଛି। ଭାରତ ୟୁରୋପୀୟ ସଂଘ ଏଫ୍ଟିଏକୁ ଚୂଡ଼ାନ୍ତ ରୂପ ଦେବା ଲାଗି ଜର୍ମାନୀର ପ୍ରତିଶ୍ରତିବଦ୍ଧତା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିବା ଶ୍ରୀ ଗୋଏଲ କହିଛନ୍ତି। ଜାତୀୟ ମାନବିକ ଅଧିକାର କମିଶନ ଏନ୍ଏଚ୍ଆର୍ସି ଶୀତ ଋତୁରେ ଅତ୍ୟଧିକ ଥଣ୍ଡାରୁ ଦୁସ୍ଥ ଏବଂ ଅସହାୟ ଲୋକଙ୍କୁ ସୁରକ୍ଷା ଏବଂ ରିଲିଫ୍ ସହାୟତା ଯୋଗାଇ ଦେବା ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଲାଗି 19 ରାଜ୍ୟ ଏବଂ 4 କେନ୍ଦ୍ରଶାସିତ ଅଞ୍ଚଳର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋର ତଥ୍ୟକୁ ଆଧାର କରି କୁହାଯାଇଛି 2019 ଏବଂ 2023 ମସିହା ମଧ୍ୟରେ 3,649 ଜଣ ଲୋକଙ୍କର ପ୍ରବଳ ଶୀତ ଯୋଗୁଁ ମୃତ୍ୟୁ ଘଟିଛି। କମିଶନ ପକ୍ଷରୁ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ମାର୍ଗଦର୍ଶିକାକୁ ଅନୁସରଣ କରାଯାଇଛି। ପ୍ରବଳ ଶୀତ ଯୋଗୁଁ ସୃଷ୍ଟି ହେଉଥିବା ପ୍ରତିକୂଳ ପରିସ୍ଥିତିରୁ ରକ୍ଷା ପାଇବା ନିମନ୍ତେ ପ୍ରଶାସନିକ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଏନ୍ଏଚ୍ଆର୍ସି ଗୁରୁତ୍ୱାରୋପ କରିଛନ୍ତି। ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଆଡିଲେଡ୍ଠାରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ଭାରତକୁ 2 ପରାସ୍ତ କରିଛି। ଏହି ବିଜୟ ଫଳରେ 3 ବିଶିଷ୍ଟ ସିରିଜ୍ରେ ଅଷ୍ଟ୍ରେଲିଆ 2-0 ଆଗୁଆ ରହିଛି। ଭାରତ ନିର୍ଦ୍ଧାରିତ 50 ଓଭରରେ 9 ହରାଇ 264 ରନ୍ ସଂଗ୍ରହ କରିଥିଲା। ଭାରତ ପକ୍ଷରୁ ରୋହିତ ଶର୍ମା ସର୍ବାଧିକ 73 ରନ୍ କରିଥିବାବେଳେ ଶ୍ରେୟସ୍ ଆୟାର 61 ରନ୍ ସଂଗ୍ରହ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମାଥ୍ୟୁ ସଟ୍ ସର୍ବାଧିକ 74 ରନ୍ ସଂଗ୍ରହ କରିଥିବାବେଳେ କୁପର କନୋଲି 61 ରନ୍ କରି ଅପରାଜିତ ଥିଲେ। ନବୀ ମୁମ୍ବାଇସ୍ଥିତ ଡିୱାଇ ପାଟିଲ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଆଇସିସି ମହିଳା କ୍ରିକେଟ୍ ଏକଦିବସୀୟ ବିଶ୍ୱକପ୍ 2025ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେଉଛି। ଟସ୍ ଜିତି ନ୍ୟୁଜିଲାଣ୍ଡ ଭାରତକୁ ବ୍ୟାଟିଂ କରିବାକୁ ପ୍ରଥମେ ଆମନ୍ତ୍ରଣ କରିଥିଲା। ସମ୍ଭାଦଟି ପ୍ରସ୍ତୁତ ହେବା ବେଳକୁ ଭାରତ 48 ଓଭରରେ 2 ହରାଇ 329 ରନ୍ ସଂଗ୍ରହ କରିଥିଲା। ତେବେ ବର୍ଷା ଯୋଗୁଁ ଖେଳ ବର୍ତ୍ତମାନ ବନ୍ଦ ରହିଥିବା ସୂଚନା ମିଳିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କେରଳ ସାକ୍ଷରତା, ଶିକ୍ଷା ଏବଂ ଜ୍ଞାନର ଶକ୍ତି ଯୋଗୁଁ ଅଗ୍ରଣୀ ରାଜ୍ୟ ହୋଇପାରିଛି ବୋଲି କହିଲେ ରାଷ୍ଟ୍ରପତି। ସପ୍ତଦଶ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ବଣ୍ଟନ କରିବେ ନିଯୁକ୍ତିପତ୍ର। ଅପରେସନ୍ ସିନ୍ଦୁର ହେଉଛି ଭାରତର ଇଚ୍ଛାଶକ୍ତି ଏବଂ ସାମର୍ଥ୍ୟର ପ୍ରତୀକ ବୋଲି ନୌ କମାଣ୍ଡର ସମ୍ମିଳନୀରେ କହିଲେ ପ୍ରତିରକ୍ଷା ମନ୍ତ୍ରୀ। ଏବଂ ଆଇସିସି ମହିଳା ଏକଦିବସୀୟ ବିଶ୍ୱକପ୍ କ୍ରିକେଟ୍ରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା। ସମ୍ବାଦ ଶେଷ ହେଲା।